ଜାଜର ମିଛା କହିବା ଆରମ୍ଭ କରିଦେଲ। ମୁଁ ପୁରା ତମ ସ୍ୱାମୀ, ତମ ମନରେ ଏଇ ଛୋଟିଆ କଥାରେ ବୁଝିପାରିବିନି। ପ୍ରକୃତରେ ବର୍ତ୍ତମାନ ତମେ ତମ ଭାଗ୍ୟକୁ ଭୁଲୁଛ, ତମ ପୁରୁଣା ପ୍ରେମିକ ଚନ୍ଦନକୁ ଭୁଲୁଛ। ଯାହାକୁ ଆଖିରେ ବସେଇଲ ସେ ତୁମକୁ ଲୁହ ଦେଇ ଚାଲିଗଲା। ତାର କିଛି ପତା ନାହିଁ, କି କେବେ ଫେରିବ ତାର କିଛି ଭରସା ନାହିଁ। ତମେ କାଲି କଥା ମନେ ପକେଇ କାନ୍ଦୁଛ। ଏସବୁ ତମ ଫଟୋ ନା? ଏସବୁ ମୋ ସମ୍ପତ୍ତି ଶ୍ରିୟା। ଏମାନଙ୍କ ସାଙ୍ଗେ ଗପି ଗପି ମୁଁ କେତେ ରାତି କାଟିଛି ତାର ହିସାବ ନାହିଁ।
ବନ୍ଧୁଟିଏ ଥିବ ଯାହା।